ଏଷ୍ଟର ଅଧ୍ୟାୟ ନଅ ଏଥିମଧ୍ୟରେ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର ସିଦ୍ଧି ସମୟ ନିକଟ ହେଲା, ଅର୍ଥାତ୍ ଯେଉଁଦିନ ଜିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ ସେହିଦିନ ଏପରି ବିପରୀତ ଘଟଣା ହେଲା ଯେ ଜିହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସେତେବେଳେ ଜିହୁଦୀୟମାନେ ଆପଣାମାନଙ୍କ ହିଂସା ଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକ୍ଷେସରସ ରାଜାର ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କ ସକାଶୁ ଭୀତ ହୋଇଥିଲେ। ଆଉ ପ୍ରଦେଶାଧିପତି ଓ କ୍ଷିତିପାଳ ଓ ଶାସନକର୍ତ୍ତା ଓ ରାଜକର୍ମଚାରୀମାନେ ଜିହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦକ୍ଷୟ ସକାଶେ ସେମାନେ ତ୍ରାସଯୁକ୍ତ ହୋଇଥିଲେ। ଯେହେତୁ ମର୍ଦ୍ଦକ୍ଷୟ ରାଜଗୃହ ମଧ୍ୟରେ ମହାନ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ବ୍ୟାପ୍ତ ହେଲା, କାରଣ ସେହି ମର୍ଦ୍ଦକ୍ଷୟ ଉତ୍ତରୋତ୍ତର ମହାନ ହେଲା। ପୁଣି ଜିହୁଦୀୟମାନେ ଆପଣାମାନଙ୍କ ସମସ୍ତ ଶତ୍ରୁଙ୍କୁ ଖଡ୍ଗାଘାତ ଓ ସଂହାର ଓ ବିନାଶ କଲେ। ସେମାନେ ଆପଣାମାନଙ୍କ ଘୃଣାକାରୀଗଣ ପ୍ରତି ଯାହା ଇଚ୍ଛା ତାହା କଲେ। ଏହି ରୂପେ ଜିହୁଦୀୟମାନେ ସୁସନ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। ପୁଣି ପର୍ସନ୍ଦାଥ ଓ ଦଲଫୋନ୍ ଓ ଅସ୍ପାଥ ଓ ପୋରାଥ ଓ ଅଦଲିୟ ଓ ଅରିଦାଥ ଓ ପର୍ମସ୍ତ ଓ ଅରିଶୟ ଓ ଅରିଦୟ ଓ ବୈଶାଥ ଜିହୁଦୀମାନଙ୍କର ଶତ୍ରୁ ହମଦାଥର ପୁତ୍ର ହାମନର ଏହି 10 ପୁତ୍ରଙ୍କୁ ସେମାନେ ବଧ କଲେ, ମାତ୍ର ଲୁଟ୍ କରିବାକୁ ସେମାନେ ହସ୍ତକ୍ଷେପ କଲେ ନାହିଁ। ଯେଉଁମାନେ ସୁସନ ରାଜଧାନୀରେ ହତ ହେଲେ ସେମାନଙ୍କର ସଂଖ୍ୟା ସେହି ଦିନରେ ରାଜା ଛାମୁକୁ ଆସନ୍ତେ ରାଜା ଏଷ୍ଟର ରାଣୀକି କହିଲା, ଜିହୁଦୀୟମାନେ ସୁସନ ରାଜଧାନୀରେ 500 ଲୋକ ଓ ହାମନର 10 ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି, ତେବେ ସେମାନେ ରାଜାର ଅବଶିଷ୍ଟ ପ୍ରଦେଶ ସକଳରେ କ'ଣ କରିନଥିବେ? ଏବେ ତୁମ୍ଭର ନିବେଦନ କ'ଣ ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କ'ଣ ତାହା ସିଦ୍ଧ ହେବ। ତେଣୁ ଏଷ୍ଟର କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ସୁସନସ୍ଥ ଜିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ, ଆଉ ହାମନର 10 ପୁତ୍ର ଫାଶୀ କାଠରେ ଟଙ୍ଗା ଯାଉନ୍ତୁ। ଏଥିରେ ସେପରି କରାଯିବାକୁ ରାଜା ଆଜ୍ଞା ଦେଲା। ପୁଣି ସେହି ଆଜ୍ଞା ସୁସନରେ ପ୍ରଚାରିତ ହେଲା, ତହିଁରେ ଲୋକମାନେ ହାମନର 10 ପୁତ୍ରଙ୍କୁ ଫାଶୀ କାଠରେ ଟଙ୍ଗାଇଲେ, ଆଉ ସୁସନସ୍ଥ ଜିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ସୁସନରେ 300 ଲୋକଙ୍କୁ ବଧ କଲେ, ମାତ୍ର ଲୁଟ୍ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ। ଏଥିମଧ୍ୟରେ ରାଜାର ନାନା ପ୍ରଦେଶ ନିବାସୀ ଅନ୍ୟ ସକଳ ଜିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ। ପୁଣି ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର 75,000 ଲୋକଙ୍କୁ ବଧ କଲେ, ମାତ୍ର ଲୁଟ୍ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ। ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା। ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ, ମାତ୍ର ସୁସନସ୍ଥ ଜିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ ଓ ସେହି ମାସର 5 ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। ଏ ନିମନ୍ତେ ଗ୍ରାମସ୍ଥ ଅର୍ଥାତ୍ ପ୍ରାଚୀରହୀନ ନଗର ନିବାସୀ ଜିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି। ଅନନ୍ତର ମର୍ଦ୍ଦକ୍ଷୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷେସରସ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଜିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲା। ଆଉ ଯେଉଁ ଦୁଇଦିନ ଜିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା, ପ୍ରତିବର୍ଷ ସେହି ମାସର ସେହି ଦୁଇ ଦିନ ଅର୍ଥାତ୍ ଅଦର ମାସର ଚତୁର୍ଦ୍ଦଶ ଓ 5 ଦିନକୁ ସେମାନେ ଯେପରି ଭୋଜନପାନ ଓ ଆନନ୍ଦର ଓ ପରସ୍ପର ଅଂଶ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପ୍ରେରଣ କରିବାର ଦିନ କରି ମାନିବେ ଏହି ଆଜ୍ଞା ଦେଲା। ତହିଁରେ ଜିହୁଦୀୟମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦକ୍ଷୟ ଯେପରି ଲେଖିଥିଲା ସେମାନେ ତଦ୍ରୂପ ବ୍ୟବହାର କରିବାକୁ ସମ୍ମତ ହେଲେ, କାରଣ ସମୁଦାୟ ଜିହୁଦୀୟ ଲୋକର ଶତ୍ରୁ ଅଗାଗ୍ୟ ହମଦାତାର ପୁତ୍ର ହାମନ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୁର ଅର୍ଥାତ୍ ଗୁଲିବାଣ୍ଟ କରିଥିଲା। ମାତ୍ର ରାଜା ଛାମୁକୁ ଏ ବିଷୟ ଆସନ୍ତେ ସେ ଏହି ଆଜ୍ଞାପତ୍ର ଦେଲା, ହାମନ ଜିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ ସଂକଳ୍ପ କରିଅଛି ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀକାଠରେ ଟଙ୍ଗା ଯାଉନ୍ତୁ। ଏ ନିମନ୍ତେ ପୁର ନାମାନୁସାରେ ସେହି ଦୁଇ ଦିନର ନାମ ପୁରୀମ ହେଲା। ପୁଣି ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା ତହିଁ ସକାଶୁ ଜିହୁଦୀୟମାନେ ଆପଣାମାନଙ୍କର ଓ ଆପଣା ଆପଣା ବଂଶର ଓ ଜିହୁଦୀ ମତାବଲମ୍ବୀଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ ତତ୍ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ। ଆଉ ସମସ୍ତ ପୁରୁଷ ପରମ୍ପରାରେ ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୁରୀମ ଦିନ ଜିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶ ମଧ୍ୟରୁ ସେହି ଦୁଇ ଦିନର ସ୍ମରଣ ଲୁପ୍ତ ହେବ ନାହିଁ। ଅବିହଇଲର କନ୍ୟା ଏଷ୍ଟର ରାଣୀ ଓ ଜିହୁଦୀୟ ମର୍ଦ୍ଧକ୍ଷୟ ପୁରୀମ ଦିନ ବିଷୟକ ଏହି ଦ୍ୱିତୀୟ ପତ୍ର ସ୍ଥିରକରଣାର୍ଥେ ସମ୍ପୂର୍ଣ୍ଣ କ୍ଷମତା ସହିତ ଲେଖିଲେ। ପୁଣି ଜିହୁଦୀୟ ମର୍ଦ୍ଧକ୍ଷୟ ଓ ଏଷ୍ଟର ରାଣୀ ଜିହୁଦୀୟମାନଙ୍କ ନିମନ୍ତେ ଉପବାସ ଓ କ୍ରନ୍ଦନ ବିଷୟକ ଯେଉଁ ଆଜ୍ଞା ଦେଇଥିଲେ ଓ ସେମାନଙ୍କର ଆପଣାମାନଙ୍କ ପାଇଁ ଓ ଆପଣାମାନଙ୍କ ବଂଶ ପାଇଁ ଯାହା ସ୍ଥିର କରିଥିଲେ, ତଦନୁସାରେ ମର୍ଦ୍ଧକ୍ଷୟ ନିରୂପିତ କାଳରେ ପୁରୀମର ସେହି ଦୁଇ ଦିନର ପାଳନ ସ୍ଥିର କରିବା ନିମନ୍ତେ ଅକ୍ଷେଶ୍ୱରସ୍ୱ ରାଜାର ଅଧୀନସ୍ଥ 127 ପ୍ରଦେଶରେ ଥିବା ସମସ୍ତ ଜିହୁଦୀୟମାନଙ୍କଠାକୁ ଶାନ୍ତି ଓ ସତ୍ୟବାକ୍ୟଯୁକ୍ତ ପତ୍ର ପ୍ରେରଣ କଲା। ଏହି ରୂପେ ଏଷ୍ଟରର ଆଜ୍ଞା ଦ୍ୱାରା ପୁରୀମ ଦିନର ବିଧି ସ୍ଥିରୀକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।